ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଶ୍ରୀ ଚୈତନ୍ୟ ଷୋଡ଼ଶ ଶତାବ୍ଦୀର ଭକ୍ତି ଆନ୍ଦୋଳନର ମଙ୍ଗକୁ ସର୍ବଭାରତୀୟ ସ୍ତରରେ ଯେଉଁ କେତେଜଣ ସାଧକ ଧାରଣ କରିଥିଲେ ସେମାନଙ୍କ ମଧ୍ୟରେ ଶ୍ରୀ ଚୈତନ୍ୟ ଅନ୍ୟତମ। 1486 ମସିହା ଦୋଳ ପୂର୍ଣ୍ଣିମା ଦିନ ନବଦ୍ୱୀପର ମାୟାପୁରଠାରେ ଜନ୍ମିତ ଶ୍ରୀ ଚୈତନ୍ୟଙ୍କ ବାସ୍ତବ ନାମ ଥିଲା ବିଶ୍ୱମ୍ବର, କିନ୍ତୁ ଡାକନାମ ଥିଲା ନିମାଇ। ସେ ପାଠ ପଢ଼ିବା କାଳରେ ହିଁ ପିତୃହୀନ ହୋଇଯାଇଥିଲେ। ଏହାପରେ 16 ବର୍ଷ ବୟସରେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ। ଅଳ୍ପ ଦିନ ପରେ ସର୍ପାଘାତରେ ସ୍ତ୍ରୀଙ୍କ ମୃତ୍ୟୁ ହେବାରୁ ପୁନର୍ବାର ବିଷ୍ଣୁପ୍ରିୟାଙ୍କୁ ବିବାହ କରିଥିଲେ, କିନ୍ତୁ ସଂସାର ପ୍ରତି ତାଙ୍କର ବୈରାଗ୍ୟ ଭାବ ଆସିଯାଇଥିଲା। ଫଳରେ ତୀର୍ଥାଟନରେ ଗୟା ଯାତ୍ରା କାଳରେ ମାଧବେନ୍ଦ୍ର ପୁରୀଙ୍କ ଶିଷ୍ୟ ଈଶ୍ୱର ପୁରୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ। ଏହାପରେ ନଦିଆଠାରେ ବୈଷ୍ଣବ ପ୍ରେମଭକ୍ତି କଥା ପ୍ରଚାର କରିବାକୁ ଲାଗିଲେ। 24 ବର୍ଷ ବୟସରେ ମାତାଙ୍କ ଅନୁମତି ନେଇ ଶ୍ରୀକ୍ଷେତ୍ର ଯାତ୍ରା କଲେ। ଶ୍ରୀକ୍ଷେତ୍ରରେ ସଖା ପରିବେଷ୍ଟିତ ହୋଇ ପ୍ରବେଶ କରି ମନ୍ଦିର ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଭାବ ବିହ୍ୱଳ ହୋଇ ଆଲିଙ୍ଗନ କରିବାକୁ ଧାଇଁଯିବା ସମୟରେ ମୂର୍ଚ୍ଛିତ ହୋଇପଡ଼ିଲେ। ତାଙ୍କୁ ମୂର୍ଚ୍ଛା ହେବା ଦେଖି ସାର୍ବଭୌମ ପଣ୍ଡିତ କହିଲେ, ତୁମେ ରତ୍ନ ସିଂହାସନ ପାଖକୁ ଧାଇଁଯିବାରୁ ଏ ଅବସ୍ଥା ହେଲା। ଏହା ପରଠାରୁ ଚୈତନ୍ୟ ଗରୁଡ଼ସ୍ତମ୍ଭ ପଛରେ ରହି ଶେଷ ଜୀବନ ପର୍ଯ୍ୟନ୍ତ ଦର୍ଶନ କରିଥିଲେ। ସେଠାରେ ମଧ୍ୟ ଭଗବାନଙ୍କୁ ଦର୍ଶନ କରି ଏପରି ଭାବ ବିହ୍ୱଳିତ ହୋଇଯାଇଥିଲେ ଯେ ସେ ଟିପ ଦେଇଥିବା ପଥର କାନ୍ଥ ମଧ୍ୟ ଦ୍ରବୀଭୂତ ହୋଇଯାଇଥିଲା। ଶ୍ରୀକ୍ଷେତ୍ରରେ ଅଳ୍ପ ଦିନ ରହି ଶ୍ରୀ ଚୈତନ୍ୟ ଦାକ୍ଷିଣାତ୍ୟ ଯାତ୍ରା କରି ସେଠାରେ ପ୍ରତାପ ରୁଦ୍ରଦେବଙ୍କ ଦ୍ୱାରା ନିଯୁକ୍ତ ପରମ ବୈଷ୍ଣବ ରାୟ ରାମାନନ୍ଦଙ୍କ ପାଖରେ 10 ଦିନ ରହି କୃଷ୍ଣ ଭକ୍ତି, ପ୍ରେମ ଭକ୍ତି, ଗୋପୀ ଭକ୍ତି, ରାଧାତତ୍ତ୍ୱ ଆଦି ବିଷୟରେ ଜ୍ଞାନ ଆହରଣ କରି ତୀର୍ଥଯାତ୍ରାରେ ଚାଲିଗଲେ। 2 ବର୍ଷ ଦାକ୍ଷିଣାତ୍ୟ ଭ୍ରମଣ ପରେ ଜ୍ୟେଷ୍ଠ ପୂର୍ଣ୍ଣିମା ବେଳକୁ ଶ୍ରୀକ୍ଷେତ୍ର ପ୍ରତ୍ୟାବର୍ତ୍ତନ କରିଲେ। ଅନବସର କାଳରେ ସେ ତାଙ୍କ ସହଗାମୀଙ୍କ ସହ ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ଗୁଣ୍ଡିଚା ମନ୍ଦିର ମାର୍ଜନା କରିଥିଲେ। ରଥଯାତ୍ରା ଦିନ ଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଦର୍ଶନ କରି ଜଗନ୍ନାଥଙ୍କ ପାଦ ତଳେ ପଡ଼ିଗଲେ। ତାଙ୍କ ଲୋମ ଟାଙ୍କୁରି ଉଠିବା ସହ ଦେହରୁ ଗମ୍ ଗମ୍ ଝାଳ ବୋହି ଚାଲିଲା। ସର୍ବାଙ୍ଗ କମ୍ପି ଉଠିବା ସହ ତାଙ୍କଠାରେ ମହାଭାବର ପ୍ରକାଶ ଘଟିଲା। ଫଳରେ ବେଶବାସ ଅସମ୍ଭାଳ ହୋଇ ଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଉଦଣ୍ଡ କୀର୍ତ୍ତନ ଆରମ୍ଭ କରିଦେଇଥିଲେ। ରଥ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପର୍ଯ୍ୟନ୍ତ ସେ କୀର୍ତ୍ତନ ଓ ନୃତ୍ୟ କରିଚାଲିଥିଲେ। ଏହା ପରଠାରୁ ଶ୍ରୀଜଗନ୍ନାଥଙ୍କଠାରେ ଶ୍ରୀକୃଷ୍ଣଙ୍କୁ ଅନୁଭବ କରି ସେ ଆ ମୃତ୍ୟୁ ଶ୍ରୀକ୍ଷେତ୍ର ତ୍ୟାଗ କରିବେ ନାହିଁ ବୋଲି ଘୋଷଣା କରିଲେ। ଏକଦା ଶ୍ରୀଜଗନ୍ନାଥ କିପରି ତାଙ୍କୁ ଦେଖାଦେଲେ ସେ କଥା ଭକ୍ତ ଗହଣରେ ପ୍ରକାଶ କରି କହିଛନ୍ତି, ଜଗନ୍ନାଥ ଆଜି ଆମେ ହାସିତେ ଦେଖିଲ, ଧନ୍ୟ ସେହି ବ୍ରହ୍ମମୟ ମୋରେ ହସାଇଲ। ଏପରିକି କହ୍ନେଇ ଖୁଣ୍ଟିଆ ବାହାଭାବ ପ୍ରକାଶରେ ବର୍ଣ୍ଣନା କରିଛନ୍ତି, ଦେଖିଲି ସେକାଳେ ମୁଁ ତ୍ରୈଲୋକ୍ୟ ଈଶ୍ୱର, ଜ୍ୟୋତି ପ୍ରକାଶ ହୋଇ ଛାମୁ ନେତ୍ର ମଧ୍ୟ ସ୍ଥଳୁ, ସେ ଜ୍ୟୋତି ପଡ଼ଇ ଯାଇ ଗୌର ବଦନେ, ଦେଖାଲଇ ମହାଭବ ଆଦାନେ ପ୍ରଦାନେ। ଜଗନ୍ନାଥଙ୍କ ପରମ ଭକ୍ତ ଶ୍ରୀ ଚୈତନ୍ୟଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ ହେଉଛନ୍ତି ରାଧାକୃଷ୍ଣଙ୍କ ମିଳିତ ଅଙ୍ଗ। ଏହି କାରଣରୁ ଶ୍ରୀଜଗନ୍ନାଥ ଉଭୟ ନାରୀ ଓ ପୁରୁଷ ବେଶ ଧାରଣ କରିବା ଦେଖି ତାଙ୍କ ଭିତରେ ତଲ୍ଲୀନ ହୋଇଯାଇଥିଲେ। ଚୈତନ୍ୟଙ୍କ ଦୃଷ୍ଟିରେ ଶ୍ରୀମନ୍ଦିର ହେଉଛି ନିତ୍ୟ ବୃନ୍ଦାବନ ଏବଂ ଏହାର ମହାନାୟକ ଶ୍ରୀଜଗନ୍ନାଥ ଥିଲେ ଶ୍ରୀକୃଷ୍ଣ। ନିଜର ଉପଲବ୍ଧି ବିଷୟରେ ସେ କହିଛନ୍ତି, ଯେବା ଜଗନ୍ନାଥ ସେହୁ ବ୍ରଜେନ୍ଦ୍ର ନନ୍ଦନ, କିଛି ହିଁ ଭେଦ ସେଠାରେ ନାହିଁ ଭକ୍ତଗଣ। ଏହି କାରଣରୁ ଜଗନ୍ନାଥଙ୍କ ସାମାନ୍ୟ ଦର୍ଶନରେ ସେ ଉନ୍ମତ ହୋଇପଡ଼ୁଥିଲେ। ତେଣୁ ମହାପ୍ରଭୁଙ୍କୁ ଅନୁଭବ କରିବା ପାଇଁ ନିତ୍ୟତମ କୀର୍ତ୍ତନକୁ ଗ୍ରହଣ କରି ନେଉଥିଲେ। ଦିନକର କଥା, ଶାରଦୀୟ ସନ୍ଧ୍ୟାର ଅପୂର୍ବ ପରିବେଶ ମଧ୍ୟରେ ଭକ୍ତମାନଙ୍କ ଗହଣରେ ନାମକୀର୍ତ୍ତନ କରୁ କରୁ ହଠାତ୍ ସେ ଧ୍ୟାନମଗ୍ନ ହେଲେ। ତାଙ୍କ ଧ୍ୟାନବସ୍ଥା ଦେଖି ଶିଷ୍ୟମାନେ ମଧ୍ୟ ଧ୍ୟାନମଗ୍ନ ହେଲେ। କିଛି ସମୟ ପରେ ଶ୍ରୀ ଚୈତନ୍ୟ ଦୃଶ୍ୟମାନ ହେଲେ ନାହିଁ। ଚୈତନ୍ୟଙ୍କୁ ଖୋଜି ଖୋଜି ନ ପାଇ ଭକ୍ତମାନେ ଭାବିଲେ ବୋଧହୁଏ ସ୍ୱ ଶରୀରରେ ଶ୍ରୀଜଗନ୍ନାଥଙ୍କଠାରେ ଶ୍ରୀଚୈତନ୍ୟ ଲୀନ ହୋଇଗଲେ।